ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତୀୟ ଯୁବ ଦିବସ ଅବସରରେ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପର ଉଦ୍ଯାପନୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ସଡ଼କ ସୁରକ୍ଷାକୁ ସୁଶାସନର ଅଂଶ ଭାବେ ଗ୍ରହଣ କଲେ ରାଜ୍ୟ ସରକାର। ଲୋକସେବା ଭବନରୁ 6,701 କୋଟି ଟଙ୍କାର 71 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷ ପାଇଁ ଆସନ୍ତା ମାସ 1 ତାରିଖରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ ଏବଂ 69ତମ ଜାତୀୟ ବିଦ୍ୟାଳୟ ସମୂହ ତୀରଚାଳନା ପ୍ରତିଯୋଗିତାରେ ମୋଟ 10 ପଦକ ସହ ଓଡ଼ିଶା ଉପବିଜେତା। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଜି ଦେଶରେ ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ତାଙ୍କ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରସାର କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନିଜକୁ ସକ୍ରିୟ କରିବା, ବିଶ୍ୱକୁ ପ୍ରଭାବିତ କରିବା ବାର୍ତ୍ତା ନେଇ ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1984 ଆଜିର ଦିନକୁ କେନ୍ଦ୍ର ସରକାର ସ୍ୱାମୀ ବିବେକାନନ୍ଦଙ୍କ ଜ୍ଞାନ ଓ ନିଃସ୍ୱାର୍ଥପର ସେବା ଆଦର୍ଶରେ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଜାତୀୟ ଯୁବ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ। ସ୍ୱାମୀ ବିବେକାନନ୍ଦ 1863 ଜାନୁଆରୀ ମାସ 12 ତାରିଖରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। 1869 ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ଶେଷ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ 2026ର ଉଦ୍ଯାପନୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ଅନୁଷ୍ଠିତ ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆଉ କିଛି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ପ୍ରବନ୍ଧ ସଂକଳନକୁ ଉନ୍କୋଚନ କରିବେ। ଗତ 9 ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଦେଶର ଯୁବବର୍ଗ ଏବଂ ଜାତୀୟ ନେତୃତ୍ୱ ମଧ୍ୟରେ ଚିନ୍ତାଧାରାର ଆଦାନ ପ୍ରଦାନ କରିବାର ଏକ ଉତ୍କୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇଛି। ଯୁବଶକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମାଝି କହିଛନ୍ତି, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମାଧ୍ୟମରେ ଶିଳ୍ପାୟନକୁ ଅଗ୍ରାଧିକାର ପ୍ରଦାନ କରାଯାଉଛି। ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହୋଇପାରିବ। ଶିଳ୍ପ କ୍ଷେତ୍ର ପାଇଁ ସରକାର ବଜେଟ୍ରେ 41,273 କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ବାଣୀ, ଜୀବନାଦର୍ଶ ଏବଂ ଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ସ୍ୱାମୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଅଗ୍ରସର ହେବା ସହିତ 2036 ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
ଆଜି ଆମ ସରକାର ମଧ୍ୟ ଯେଉଁ ସମାଜର 4 ବର୍ଗ ଭିତରେ ଯୁବକକୁ ଗୁରୁତ୍ୱ ଦେଇଛନ୍ତି, ସେଥିପାଇଁ ଶିଳ୍ପର କେମିତି ବିକାଶ ହେଇପାରିବ ତାକୁ ମଧ୍ୟ ଆଧାର କରି ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଆଉ ଏ ପରିପ୍ରେକ୍ଷୀରେ ଶିଳ୍ପାୟନ ହବ, ଶିଳ୍ପ ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହବ, ଆମର ଯୁବକ ଯୁବତୀ ମାନେ ସେଥିରେ ଏମ୍ପ୍ଲୟି ହେବେ, ଏ କଥାକୁ ଆଧାର କରିକି ଆଜି ଆମ ସରକାର ସମାଜର ବିକାଶକୁ କେମିତି ଆଗକୁ ବଢ଼େଇ ହେବ ସମାଜର ମୁଖ୍ୟତଃ ସାମିଲ କରିବା ପାଇଁ ପଡିବ, ଆଉ ସେଥିପାଇଁ ମଧ୍ୟ ଯୁବ ସମାଜକୁ ବି ଗୁରୁତ୍ୱ ଦେଉଛନ୍ତି।
ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଶାସନର ଅଂଶବିଶେଷ ଭାବେ ଆଜିଠାରୁ ଗ୍ରହଣ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ଏଭଳି ପଦକ୍ଷେପ ଦ୍ୱାରା ସରକାରୀ ଅଧିକାରୀମାନେ ସଡ଼କ ସୁରକ୍ଷା ନୀତି ପାଳନ ନେଇ ଅଧିକ ସତର୍କ ରହିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ସମ୍ମାନ ପ୍ରଦାନ ସମ୍ପର୍କରେ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ସ୍ତରରେ ତଥା ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସୁଦୃଢ଼ ପଦକ୍ଷେପ ଆଧାରରେ ସେମାନଙ୍କୁ ସମ୍ମାନିତ କରାଯିବ। ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ବୈଦ୍ୟୁତିକ ଯାନ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥିପାଇଁ ଚାର୍ଜିଂ ଷ୍ଟେସନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଇଁ ଆଜି 15 ଚାର୍ଜିଂ ଷ୍ଟେସନର ଶ୍ରୀ ମାଝୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ 14 ନୂତନ ଅଟଳ ବସ୍ଷ୍ଟାଣ୍ଡକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। 156,53,00,000 ଟଙ୍କା ବ୍ୟୟରେ 10 ଜିଲ୍ଲାରେ ଏହି ବସ୍ଷ୍ଟାଣ୍ଡଗୁଡ଼ିକ ନିର୍ମିତ ହୋଇଛି। ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ 46 କୋଟି ଟଙ୍କା ବ୍ୟୟରେ 100 ନୂତନ BS6 ମାନର ଆଧୁନିକ ବସ୍ ଚଳାଚଳ ଆଜି ଶୁଭାରମ୍ଭ ହୋଇଛି। ଏହି ବସ୍ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ସ୍କାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁରଠାରେ କ୍ରୁଟ୍ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ବସ୍ ଡିପୋରୁ 25 ନୂତନ ଇ ବସ୍ ଚଳାଚଳର ମଧ୍ୟ ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସଡ଼କ ଭିଭିଭୂମି ଏବଂ ସୁରକ୍ଷା କ୍ଷେତ୍ରରେ ଏହିସବୁ ପଦକ୍ଷେପ ବ୍ୟାପକ ପରିବର୍ତ୍ତନ ଆଣିବ। ରାଜ୍ୟରେ ଏକ ଅତ୍ୟାଧୁନିକ ଲୋକସେବା ଭବନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଜୟଦେବ ଭବନରୁ ନନ୍ଦନକାନନ ପର୍ଯ୍ୟନ୍ତ 952 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ଏଲିଭେଟେଡ୍ କରିଡରର ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋଟ 6,701 କୋଟି ଟଙ୍କାର 71 ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୁଇ 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଆସନ୍ତା ମାସ 1 ରବିବାର ଦିନ ଲୋକସଭାରେ ଉପସ୍ଥାପନ କରାଯିବ ବୋଲି ବାଚସ୍କତି ଓମ୍ ବିର୍ଲା କହିଛନ୍ତି। ପୂର୍ବାହ୍ନ 11:00 ନିମ୍ନ ସଦନରେ ବଜେଟ୍ ଉପସ୍ଥାପନ କରାଯିବ। ନୂଆଦିଲ୍ଲୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଚସ୍କତି ଶ୍ରୀ ବିର୍ଲା ଏହି ସୂଚନା ଦେଇଛନ୍ତି। ଆଗାମୀ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଚଳିତ ମାସ 28 ଆରମ୍ଭ ହୋଇ ଫେବୃୟାରୀ 13 ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ 9 ଆରମ୍ଭ ହୋଇ ଏପ୍ରିଲ 2 ପର୍ଯ୍ୟନ୍ତ ଚାଲିବ। ପାରାଦୀପ ମହାବିଦ୍ୟାଳୟ ପରିସରରେ ରାଜ୍ୟର ପ୍ରଥମ ଦକ୍ଷତା କେନ୍ଦ୍ର ଆଜି ଉଦ୍ଘାଟିତ ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି, ଦକ୍ଷତା ବିକାଶ ସମସ୍ୟା ସମାଧାନ କ୍ଷମତା, ଡିଜିଟାଲ୍ ସାକ୍ଷରତା ଏବଂ ବୃତ୍ତିଗତ ନୈତିକତା ବୃଦ୍ଧି ଦିଗରେ ଏହି କେନ୍ଦ୍ର ସହାୟକ ହେବ। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଅପରଲାନ୍ଥ ପ୍ରକଳ୍ପର ମାଟିବନ୍ଧ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟ ଆଜି ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସାଂସଦ ସଂଯୁକ୍ତ କୁମାରୀ ସିଂହଦେଓ ଯୋଗଦେଇ ଆସନ୍ତା 2027 ଡିସେମ୍ବର ସୁଦ୍ଧା ମାଟିବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି। ସମାଜର ସର୍ବାଙ୍ଗୀନ ବିକାଶ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ ବୋଲି ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। କନ୍ଧମାଳର କେ ନୂଆଗାଁ ବ୍ଲକ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବିକଶିତ କରିବା ପାଇଁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜିଠାରୁ ପରିବେଶ ପ୍ରଦୂଷଣ ସାର୍ଟିଫିକେଟ୍ ଥିବା ଯାନବାହନଗୁଡ଼ିକ ପାଇଁ ଗ୍ରୀନ୍ ଷ୍ଟିକର ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କାର୍ଯ୍ୟାଳୟକୁ 5,000 ଗ୍ରୀନ୍ ଷ୍ଟିକର ଆସିଥିବା ଜଣାପଡ଼ିଛି। ଆବଶ୍ୟକ କାଗଜପତ୍ର ଦାଖଲ କରି ଗାଡ଼ି ମାଲିକ କାର୍ଯ୍ୟାଳୟରୁ ଗ୍ରୀନ୍ ଷ୍ଟିକର ସଂଗ୍ରହ କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍କୋଚିତ ହୋଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଆଜି ସଖି ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ଅଭିଯାନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଥିବାର ଖବର ଆମର ହସ୍ତଗତ ହୋଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସମ୍ମିଳନୀ କକ୍ଷଠାରେ 20 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକଠାରେ 114 ଅଭିଯୋଗର ଶୁଣାଣି ହୋଇଥିବା ଜଣାପଡ଼ିଛି। ବୌଦ୍ଧ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ 121 ଅଭିଯୋଗର ଶୁଣାଣି ହୋଇଛି। ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ରାଗେଡ଼ି ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ 101 ଅଭିଯୋଗ ଏବଂ ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ 24 ଅଭିଯୋଗର ଶୁଣାଣି ହୋଇଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଏବଂ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୂହିକ ଗାନ ଓ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। 69ତମ ଜାତୀୟ ବିଦ୍ୟାଳୟ ସମୂହ ତୀରଚାଳନା ପ୍ରତିଯୋଗିତାରେ ଓଡ଼ିଶା ମୋଟ 10 ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଝାଡ଼ଖଣ୍ଡର ରାଞ୍ଚିଠାରେ 17 ବର୍ଷରୁ କମ୍ ବାଳକ ବାଳିକା ପ୍ରତିଯୋଗିତାରେ ଓଡ଼ିଶା ମୋଟ 4 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ଗତ 6-10 ତାରିଖ ଯାଏଁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ମହାରାଷ୍ଟ୍ର ପ୍ରଥମ ଏବଂ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ମୋଟ 18 ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରମଇ ହାଇସ୍କୁଲ ଖେଳପଡ଼ିଆଠାରେ ଆଜିଠାରୁ ସର୍ବଭାରତୀୟ ପାଟଣା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ 8 ଦଳ ଏଥିରେ ଯୋଗ ଦେଇଛନ୍ତି। ଆସନ୍ତା 16 ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଜାତୀୟ ଯୁବ ଦିବସ ଅବସରରେ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପର ଉଦ୍ଯାପନୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ସଡ଼କ ସୁରକ୍ଷାକୁ ସୁଶାସନର ଅଂଶ ଭାବେ ଗ୍ରହଣ କଲେ ରାଜ୍ୟ ସରକାର। ଲୋକସେବା ଭବନରୁ 6,701 କୋଟି ଟଙ୍କାର 71 ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷ ପାଇଁ ଆସନ୍ତା ମାସ 1 ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ ଏବଂ 69ତମ ଜାତୀୟ ବିଦ୍ୟାଳୟ ସମୂହ ତୀରଚାଳନା ପ୍ରତିଯୋଗିତାରେ ମୋଟ 10 ପଦକ ସହ ଓଡ଼ିଶା ଉପବିଜେତା। ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।